ମନେ ପଡ଼େ ଭାଇନାଙ୍କ କଥା, କହନ୍ତି, ବୁଝିଲ ପ୍ରଫୁଲ୍ଲ, ଯେତେବେଳେ ଏକୁଟିଆ ଲାଗିବ, ଏକା ଏକା ଅନୁଭବ କରିବ, ତାଙ୍କୁ ବାବାଙ୍କୁ ମନେ ପକାଇବ, ଦେଖିବ ସବୁ ଶୂନ୍ୟତା ଦୂର ହୋଇଯାଇଛି, ନିଜର ଦୁଃଖ କାହାକୁ କହିବନି, ତାଙ୍କ ପାଖକୁ ପଳାଇବ, ସେଇଠି ତାଙ୍କ ଆଗରେ ଠିଆ ହୋଇ ଆଖିରେ ଆଖି ମିଳେଇ ମନେ ମନେ ସବୁ କହିଯିବ, ଦେଖିବ ଏତେ ହାଲକା ଲାଗିବ ଆଉ ଖୁବ୍ ଶାନ୍ତି ମିଳିବ। ସତରେ ତାଙ୍କ ପାଖକୁ ଯାଇ ତାଙ୍କ ଆଗରେ ଠିଆ ହୋଇ ଆଖିରେ ଆଖି ମିଳେଇ ସବୁ କହିଦେଲେ ବହୁତ ଶାନ୍ତି ମିଳେ। ସେ ଯାହାକୁ ଭଲ ପାଆନ୍ତି ତାଙ୍କ ହାତ ଧରି ନିଅନ୍ତି, ଯଦି ସେ ଚେଷ୍ଟା କରି ହାତ କାଢ଼ି ନିଏ ସେ ଛାଡ଼ି ଦିଅନ୍ତି, ଜାଣନ୍ତି ପୁଣି ସେ ଆସିବ, ଯେତେବେଳେ ରାସ୍ତା ଭୁଲିଯିବ ମୋତେ ହିଁ ତ ଲୋଡ଼ିବ, ମୁଁ ପୁଣି ହାତ ଧରି ତାକୁ ଆଣିବି। କହନ୍ତି, ଯେତେବେଳେ ଯାଏ ତୁ ଚେଷ୍ଟା କରୁଥିବୁ ମୋ ହାତ ଧରିବାକୁ, ତୁ କଚାଡ଼ି ପଡ଼ିବୁ, ଯେତେବେଳେ କହିବୁ ବାବା ଏବେ ମୋ ହାତ ଧରିନିଅ, ତୁ ଆଉ ପଡ଼ିବୁନି, ମୁଁ ଉଠେଇ ନେବି। ସେଇଥିପାଇଁ ଆଜି ବାବାଙ୍କ ପାଖରେ ମୋର ଅଭିବ୍ୟକ୍ତି, ତମେ ଆଣିଥିଲ ଏ ମାଟିକୁ ସାଇ, କେତେ ଆଶା ମନେ ରଖି।
ଦେଇଥିଲ মনে পড়ে সাবু।